ଇଜିପ୍ଟରେ ନୂତନ ଫୋନ ନିୟମ ଅଛି।
In Egypt, there are new phone rules.
ଏହି ନିୟମଗୁଡ଼ିକ ଆୟତ କରାଯାଇଥିବା ଫେନ୍ସ ପାଇଁ।
These rules are for imported phones.
ଆୟତକୃତ ଫୋନଗୁଡ଼ିକୁ ରଜିଷ୍ଟର କରାଯିବ।
Imported phones must be registered.
ଏହା ବହୁତ ଗୁରୁତ୍ୱପୂର୍ଣ୍ଣ।
This is very important.
ତୁମକୁ ଗୋଟିଏ ବିଶେଷ କୋଡ୍ ଦରକାର।
You need a special code.
କୋଡ୍ ସେହି ଫୋନ ପାଇଁ।
The code is for your phone.
ତୁମେ ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କରିବାକୁ।
You must follow these steps.
ପ୍ରଥମେ ତୁମେ ଏକ ଫର୍ମକୁ ଭରୁଛ।
First, you fill out a form.
ଫର୍ମକୁ କାର୍ଯ୍ୟାଳୟକୁ ସମ୍ମିଳନ କରନ୍ତୁ।
Submit the form to the office.
ତୁମେ ସେଥିପରେ ଗ୍ରହୀତା ମିଳିବ।
You get a receipt after that.
ରସିଦଟିକୁ ସୁରକ୍ଷିତ ରଖନ୍ତୁ।
Keep the receipt safe.
ଏହା ମହାନ ଆହୁରି ସଂକ୍ଷେପ।
It is very simple and quick.
ବର୍ତ୍ତମାନ ତୁମେ ତୁମର ଫୋନ ବ୍ୟବହାର କରିପାରିବା।
Now you can use your phone.
ଏହି ନିୟମଗୁଡ଼ିକ ଏବେ ପ୍ରତିକୁ ସହାୟ କରେ।
These rules help everyone.
ବିଶ୍ୱର ସହିତ ଅନେକ ପର୍ବ ଅଛି।
There are many holidays around the world.
ଲୋକମାନେ ଏହି ଛୁଟିକୁ ବିଭିନ୍ନ ଉପାୟରେ ଆଳେ ପାହାରେ।
People celebrate these holidays in different ways.
ୟୁ ଏସ ଏରେ ଥ୍ୟାଙ୍କଗିଭିଂ ଗୋଟିଏ ଡାଙ୍ଗର ଛୁଟି।
In the USA, Thanksgiving is a big holiday.
ପରିବାରଗୁଡ଼ିକ ଏକ ରାତି ବେଳୁଆ ଖାଇବାକୁ ଭେଟେ।
Families gather together for a dinner.
ମେକ୍ସିକୋରେ ଲୋକେ ଡେ ଅବ ଦ ଡେଡ୍ ପାଳନ କରନ୍ତି।
In Mexico, people celebrate Day of the Dead.
ଏହା ଏକ ଦିନ ଯାହା ଋତୁ ଜନାନ୍ତୁ।
It is a day to honor those who have passed away.
ଚୀନରେ ଲୋକମାନେ ଚନ୍ଦ୍ର ନୂତନ ବର୍ଷ ଉଜ୍ଜୀବିତ କରନ୍ତି।
In China, people celebrate the Lunar New Year.
ପରିବାର ତାଙ୍କର ଘର ସଫା କରନ୍ତି ଏବଂ ବଡ଼ ଭୋଜନ କରନ୍ତି।
Families clean their homes and have big meals.
ଭାରତରେ ଲୋକମାନେ ଦୀପାବଳି ପ୍ରକାଶର ଉତ୍ସବ ଉଜାଗର କରନ୍ତି।
In India, people celebrate Diwali, the festival of lights.
ସେମାନେ ଦୀପଗୁଡ଼ିକୁ ଉଜ୍ଜ୍ୱଳ କରନ୍ତି ଏବଂ ପରିବାର ଓ ପ୍ରିୟମିତ୍ରଙ୍କ ସହିତ ମିଠା ଆଦାନ ପ୍ରଦାନ କରନ୍ତି।
They light lamps and share sweets with family and friends.
ଏଗୁଡ଼ିକ ଅନେକ ଲୋକଙ୍କୁ ସାରା ବିଶ୍ୱରେ ଆନନ୍ଦ ନେଇ ଆସୁଛି।
Holidays bring joy to many people around the world.
ସ୍ୱାସ୍ଥ୍ୟ ଖାଇବା ସବୁ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
Eating healthy is important for everyone.
ଢେର ସମ୍ପର୍କରେ ଲୋକ ଜାଣିଥିବା ନୁହେଁ କ'ଣ ସ୍ୱାସ୍ଥ୍ୟକର ଖାଦ୍ୟ।
Many people do not know what healthy food is.
ଫଳ ଓ ସବଜି ସର୍ବୋତ୍ତମ ବିକଳ୍ପ।
Fruits and vegetables are the best choices.
ସେମାନେ ଭିଟାମିନ ଏବଂ ଖଣିଜ ରଖିଛନ୍ତି ଯାହା ଆମର ଶରୀରକୁ ସହାୟତା କରେ।
They have vitamins and minerals that help our bodies.
ସନ୍ତୁଷ୍ଟ ଭୋଜନ କରା ଆମକୁ ଭଲ ଲାଗେ।
Eating a balanced meal makes us feel good.
ସ୍ୱାସ୍ଥ୍ୟକର ସ୍ନାକ୍ସ ଯେମିତି ପିସା ଓ ଦହି ମଧ୍ୟ ମହାନ।
Healthy snacks like nuts and yogurt are also great.
ଆମେ ପ୍ରତିଦିନ ଦରକାର ବେଶୀ ପାଣି ପିଇବାକୁ।
We should drink plenty of water every day.
ଏହା ଆମର ଧ୍ୟାନ ଓ ଉର୍ଜାକୁ ସୁଧାରିତ କରେ।
This helps improve our focus and energy.
ସଂସ୍କୃତିରେ ସ୍ୱାସ୍ଥ୍ୟ ଖାଦ୍ୟ ମନୋରଞ୍ଜନ ଓ ଲାଭଦାୟକ।
In conclusion, healthy eating is fun and beneficial.
ବହୁ ସମାଜରେ ଭକ୍ତି ସାଂସ୍କୃତିକ ପ୍ରଥାଗୁଡ଼ିକୁ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖେ।
In many societies, faith plays a crucial role in shaping cultural practices.
ବିଭିନ୍ନ ଧର୍ମଗୁଡ଼ିକ ଅନନ୍ୟ ପରମ୍ପରା ଓ ଅନୁଷ୍ଠାନମାନେ ଜୀବନକୁ ନେଇ ଆସେ।
Different religions bring unique traditions and ceremonies to life.
ଏହି ପାରମ୍ପରିକ ଆଚାରଗୁଡ଼ିକ ଏକ ସ୍ମୃତିରୁ ଅନ୍ୟରେ ନାମ୍ବରଖରେ ବଦଳ ହୋଇପାରେ।
These customs may vary significantly from one culture to another.
ଉଦାହରଣ ସ୍ୱରୂପ କିଛି ସମୁଦାୟରେ ଉତ୍ସବଗୁଡ଼ିକ ଧର୍ମୀୟ ପ୍ରାକଟଣ ସହିତ ସଂକ୍ରାନ୍ତ।
For instance, in some communities, the festivals correspond to religious observances.
ହଲିଡେ ଯାହାକି କୃଷ୍ଣ ଓ ଦିବାଲି ଏହି ସାଂସ୍କୃତିକ ଛେଦବିନ୍ଦୁକୁ ଉଜାଗର କରେ।
Holidays such as Christmas and Diwali highlight these cultural intersections.
ପ୍ରତି ଧର୍ମ ତାହାର ନିଜର ଅନୁଷ୍ଠାନର ସେଟ୍ ଅଛି ଯାହା ସମୁଦାୟ ବ୍ୟାଖ୍ୟାଗତ ବନ୍ଧନକୁ ଶକ୍ତିଶାଳୀ କରେ।
Each religion has its own set of rituals that reinforce community bonds.
ଖାଦ୍ୟ ଗୋଟିଏ ବିଶିଷ୍ଟ ଭୂମିକା ନେଇ ଧାର୍ମିକ ପରବରେ କାମ କରେ।
Food also plays an important part in many religious celebrations.
ବିଭିନ୍ନ ସଂସ୍କୃତିରେ ଖାଦ୍ୟ ବିଶ୍ୱାସ ଓ ମୂଲ୍ୟ ଆଧାରରେ ବଦଳେ।
In various cultures, food varies based on beliefs and values.
ଏହି ଅନ୍ୟୋନ୍ୟତା ସମସ୍ତ ସଂସ୍କୃତି ଓ ପ୍ରଥମ ଅନ୍ତର୍ଗତ ଏକ ମହାନପଟ ତିଆରି କରେ।
This interplay creates a rich tapestry of identities and practices across the globe.
ଶେଷରେ ଏହି ସଂଯୋଗକୁ ବୁଝିବା ସାଂସ୍କୃତିକ ଆଦର ବୃଦ୍ଧି କରେ।
Ultimately, understanding these connections enhances cultural appreciation.
ରାଜନୀତି ସମ୍ବେଦକ ପରିବର୍ତ୍ତନ ପାଇଁ ଶକ୍ତିଶାଳୀ ଉପକରଣ ଭାବରେ କାମ କରେ।
Sports serve as a powerful tool for social change.
କ୍ରୀଡ଼ା ପ୍ରୋଗ୍ରାମ ଦ୍ୱାରା ସମୁଦାୟଗୁଡ଼ିକ ଅତ୍ନେତ ବିଷୟଗୁଡ଼ିକୁ ସମ୍ବୋଧନ କରିପାରେ।
Through athletic programs, communities can address pressing social issues.
କ୍ରୀଡ଼ାରେ ଭାଗ ନେବା ସହଯୋଗ ଏବଂ ସାମାଜିକ ସଂଗଠନକୁ ଉନ୍ନତ କରେ।
Participating in sports cultivates teamwork and social cohesion.
କ୍ରୀଡ଼ାମାନେ ଲାଗି ବ୍ୟକ୍ତିମାନେ ଧୈର୍ଯ୍ୟ ଓ ଅନୁଭବ ବିକାଶ କରନ୍ତି।
Through sports, individuals develop resilience and empathy.
ଏହି ଗୁଣମାନେ ସାମାଜିକ ବିଭାଗକୁ ବ୍ରିଜ୍ କରନ୍ତି ଏବଂ ବୁଝିବା ପାଇଁ ସହଯୋଗ କରନ୍ତି।
These qualities can bridge social divides and foster understanding.
ତଦୁପରି ସ୍ଥାନୀୟ ଦଳ ଅପରାଧଜନକ ବନ୍ଧୁକ୍ଷତା ଗଢ଼ାରେ ଚାଲିଯାନ୍ତି।
Moreover, local teams often become focal points of community pride.
ସେମାନେ ବିଭିନ୍ନ ପୃଷ୍ଠଭୂମିରୁ ଲୋକଙ୍କୁ ଏକତ୍ର କରନ୍ତି।
They bring together people from diverse backgrounds.
ଏହି ବହୁଭାଷୀ ଆସୁକ ବ୍ୟବହାର ଲୋକାଳ ଜୀବନରେ ଧାଗାକୁ ଅଧିକ ବୈଷୟ ଦିଏ।
This multicultural interaction enriches the community fabric.
ଶେଷରେ କ୍ରୀଡ଼ା ଅବେଷଣା ଓ ସମିତିକୁ ସମର୍ଥନ କରେ।
Ultimately, sports promote identity and solidarity.
ସମାରୋପରେ କ୍ରୀଡ଼ା ଓ ସମାଜର ସଂଯୁକ୍ତି ଗଭୀର।
In conclusion, the intersection of sports and society is profound.
ଏକ ଦେଖାଯାଉଥିବା ସାଧାରଣ ବୁଧବାର ଦିନ ଲିଙ୍କନ ହାଇର କାଫେଟେରିଆରେ ଅଭୂତପୂର୍ବ ଘଟଣା ବାଣ୍ଟି ଯାଇଥିଲା।
On a seemingly ordinary Wednesday, the unthinkable occurred in Lincoln High's cafeteria.
ଯାତ୍ରୀମାନେ ସେମାନଙ୍କର ମିଶ୍ରଣ ଖାଇବା ପରେ ଅସାଧାରଣ ଅନୁଭବ ବିଷୟକୁ ରିପୋର୍ଟ କରିବାକୁ ବାରମ୍ବାର ଆରମ୍ଭ କଲେ।
Students began reporting unusual sensations after consuming their lunches.
ଲକ୍ଷଣଗୁଡ଼ିକରେ ଅନ୍ତର୍ଗତ ଥିଲା ବମି ମୁଣ୍ଡ ବେଦନା ଏବଂ ପେଟ ମଧ୍ୟରେ କ୍ରାମ୍ପ।
The symptoms included nausea, headaches, and stomach cramps.
କ୍ଷଣ ମଧ୍ୟରେ ଆପାତକାଳୀନ ସେବାଘଂ ତଦନ୍ତ କରିବାକୁ ଆସିଥିଲେ ସାୟାନୀୟ ପରିସ୍ଥିତି।
Within hours, emergency services arrived to investigate the grim situation.
ମାତାପିତାମାନେ ସମ୍ବାଦ ଶୁଣି ଭୟଭୀତ ହେବାକୁ ଲଗେ, ତାଙ୍କର ଶିଶୁଙ୍କର ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ।
Parents began to panic upon hearing the news, fearing for their children's health.
ଅସମ୍ବିତର ମଧ୍ୟରେ ପ୍ରଶାସକ ସ୍କୁଲ ଏକ ସତର୍କ ଯାଞ୍ଚ କରିଛନ୍ତି ରାନ୍ଧନାରେ।
Amidst the chaos, school officials conducted a thorough inspection of the kitchen.
ସେମାନେ ଅପରାଧିତ ଖାଦ୍ୟ ପଦାର୍ଥଗୁଡ଼ିକୁ ଚାଲୁଛି ଏବଂ ହାଇଜିନ ମାନକର ଅଭାବ ଖୋଜିଲେ।
They discovered expired food items and a severe lack of hygiene standards.
ପ୍ରକର୍ତ୍ତା ସମୁଦାୟକୁ ଆଶ୍ଚର୍ଯ୍ୟ ବ୍ୟବହାର ଲଗାଇ ଉନ୍ନତ ଖାଦ୍ୟ ସୁରକ୍ଷା ପ୍ରୋଟୋକଲ୍ ପାଇଁ କଲ୍ଲାକୁ ନେଲେ।
The revelation shocked the community, leading to calls for improved food safety protocols.
ଯେତେବେଳେ ତଦନ୍ତ ଚାଲିଥିଲା, ବିଦ୍ୟାଳୟ ଖାଦ୍ୟ ସୁରକ୍ଷା ପରାମର୍ଶଦାତାକୁ ନିଯୁକ୍ତ କରିଛି କ୍ଷତି ମୂଲ୍ୟାଙ୍କନ କରିବାକୁ।
As investigations continued, the school hired a food safety consultant to assess the damage.
ଘଟଣାଟି ଖ୍ୟାତି ମାଧ୍ୟମକୁ ଭଲା ଏବଂ ସ୍ୱାସ୍ଥ୍ୟ ନିରୀକ୍ଷକମାନଙ୍କର ଗମ୍ଭୀର ଆଲୋଚନାକୁ।
The incident prompted widespread media coverage and intense scrutiny from health inspectors.
ଏହି ଘଟଣା ପରେ ନୂତନ ବ୍ୟବସ୍ଥା ଅନୁଷ୍ଠିତ ହେଲା ଝାଙ୍କୁ ଉଚ୍ଚ କରିବା ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ।
In the aftermath, new policies were implemented to raise hygiene standards and ensure safety.
ତେଣୁ ଘଟଣା ଆମର ଖାଦ୍ୟ ସିଷ୍ଟମର ମାନସିକତାର ଦାବିରେ ଏକ ଗମ୍ଭୀର ସ୍ମୃତି ରୂପରେ କାର୍ଯ୍ୟ କରିଥିଲା।
Thus, the incident served as a grim reminder of the fragility of our food systems.